ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର। କେନ୍ଦ୍ର ସରକାର 10 ବର୍ଷ ଭିତରେ 25 କୋଟିନୁ ଅତକା ଲୋକ ଦାରିଦ୍ର୍ୟ ଭିତରୁ ବାହାର କରିଛନ୍ କହିଲେ ପ୍ରଧାନମନ୍ତ୍ରୀ। ରାଇଜେ ଆଇବାକାଏଲ ମୂଲ ହେବା ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା। ଯୁକ୍ତ 2 ପରୀକ୍ଷା ଆଇବା 18 ତାରିଖନୁ ହେବା ମୂଲ। ଆଉ କର୍କଟ ରୋଗର ମାରାତ୍ମକ ପ୍ରଭାବ ବାବଦେ ଲୋକ ସଚେତନ କରିକିରି ପାଲିତ ହେଲା ବିଶ୍ୱ କର୍କଟ ଦିବସ। ଏଥର ପୁରା ଖବର। କେନ୍ଦ୍ର ସରକାର ଗଲା 10 ବର୍ଷ ଭିତରେ ଦେଶର 25 କୋଟିନୁ ଅତକା ଲୋକଙ୍କୁ ଦାରିଦ୍ର୍ୟ ଭିତରୁ ବାହାର କରିଛନ୍ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାନ କହିଛନ୍। ସଂସଦନ ରାଷ୍ଟ୍ରପତିଙ୍କର ଅଭିଭାଷଣ ଉପରେ ଆଗତ ହୋଇଥିବା ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ରଖିକରି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍,
ଅବ ତକ ଗରିବଙ୍କୁ 4 କରୋଡ ଘର ମିଳେ, 12 କରୋଡ ସେ ଜ୍ୟାଦା ଶୌଚାଳୟ ବନାକର ବହନୋଁ ବେଟିଓଁ କି ମୁଶ୍କିଲେ ଦୂର, 70-75% କରିବ କରିବ 16 କରୋଡ ସେ ବି ଜ୍ୟାଦା ଘରୋଁ କେ ପାସ ଜଲ କା କନେ କେ ଲିଏ ନଲ କା କନେକ୍ସନ ନହିଁ ଥା। ହମାରି ସରକାର ନେ 5 ସାଲ ମେ 12 କରୋଡ ପରିବାରୋଁ କୋ
ସେ କହିଛନ୍। ସରକାର ଶାସନ ଆର୍ ଭିନ୍ ଯୋଜନାଥି ସ୍ୱଚ୍ଛତା ଆଣିକରି ଦେଶର କୋଟି କୋଟି ଟଙ୍କା ରାଜସ୍ୱ ସଞ୍ଚୟ କରିପାରିଛନ୍। ସେନ୍ତା 12 ଲକ୍ଷ ଟଙ୍କା ତ କମାନୀ ଉପରେ ଆୟକର ଛାଡ଼ କରବାନୁ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କର ଆର୍ଥିକ ସ୍ଥିତି ବର୍କସ ହୋଇପାରବା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍। ଭାରତ ଏଛେନ୍ ପୃଥିବୀର 2 ନମ୍ବର ବଡ଼ ମୋବାଇଲ ତିଆରି କରୁଥିବା ଦେଶ ହୋଇଛି। 2014 ଦେଶେ 2ଟା ମୋବାଇଲ ତିଆରି କମ୍ପାନୀ ଥିଲା, ଏହାଦେ 300ଟା ୟୁନିଟ୍ ଚାଲିଛି ବୋଲି ସୂଚନା ଆଉ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। ସେ କହିଛନ୍, ଏହାଦେ ଦେଶେ ବିକ୍ରି ହେଉଥିବା 99.2% ମୋବାଇଲ ଫୋନ୍ ଇନ ତିଆରି ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଇ ଘରୋଇ ଉତ୍ପାଦକେ ବଢ଼ାବାର ଲାଗି ବଟେ ଭୂମିକା ନେବାର ସହିତ ଭାରତକେ ୱାର୍ଲଡ ମ୍ୟାନୁଫ୍ୟାକ୍ଚରିଂ ହବ୍ ବନାବାରେ ଲାଗିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍। ଖବର ପ୍ରସାରଣ ସମୟଥି ଭୁଲ ସୂଚନା ବାବଦେ ଲୋକେ ଜାଣବାର୍ ଲାଗି ୱାର୍ଲଡ ଅଡିଓ ଭିଜୁଆଲ ଏଣ୍ଟରଟେନମେଣ୍ଟ ସମିଟ୍ ୱେବ୍ସ 2025 କେନ୍ଦ୍ର ସରକାର ଗୋଟିଏ କୃତ୍ରିମ ବୁଦ୍ଧିମତା ଏଆଇ କ୍ଷମତା ଥିବାର ସମାଧାନ ବ୍ୟବସ୍ଥା ଆନ୍ବେ। ୱେବ୍ ସମ୍ମିଳନୀଥି ହେବାର୍କେ ଥିବା ଟ୍ରୁଥ୍ ଟେଲ୍ ହାକାଥନ୍ ଇତାର ଗୋଟିଏ ଅଂଶବିଶେଷ ଆଏ। ଭୁଲ ସୂଚନା ଧରବାର୍ ଲାଗି ଏଆଇ ବ୍ୟବସ୍ଥା ବିକାଶ କରବାର୍ ଦିଗେ ଇ ପ୍ରତିଯୋଗିତାଥି ଭାଗ ନେବାର୍କେ ସଫ୍ଟୱେର୍ ଡେଭଲପର୍, ଡାଟା ସାଇଣ୍ଟିଷ୍ଟ ଆଉ ଗଣମାଧ୍ୟମକେ କେନ୍ଦ୍ର ସୂଚନା ଆଉ ପ୍ରଯୁକ୍ତି ମନ୍ତ୍ରଣାଳୟ ତରଫୁ ଆହ୍ୱାନ କରାଯାଇଛି। ଇ ହାକାଥନ୍ ଲାଗି ଏପ୍ତକ୍ ସାରା ପୃଥିନୁ 5,600 ପଞ୍ଜୀକରଣ ହୋଇଛେ ଆର୍ ସେଥିର୍ ଭିତରେ 36% ମହିଳା ଅଛନ୍। ରାଇଜେ ଆଇବାକାଏଲ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଶୁଭାରମ୍ଭ ହେବା। ଖୋର୍ଦ୍ଧାର ଜଙ୍କିଆ ମିନି ଷ୍ଟାଡିୟମ୍ଠାରେ ହେବାର୍କେ ଥିବା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇତାର ଶୁଭାରମ୍ଭ କରିବେ। ଫି ଜିଲ୍ଲା ଆର୍ ବ୍ଲକ୍ ସ୍ତରନ ଭିଲ୍ ଇ କାର୍ଯ୍ୟକ୍ରମ ହେବା। ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଇଠି ଉପସ୍ଥିତ ରହିବେ। ସେନ୍ତା ରାଜ୍ୟର 314ଟା ବ୍ଲକ୍ଥି ମୁଖ୍ୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବା ଆର୍ ଇଥିର୍ଲାଗି ଖାସ୍ ବ୍ୟବସ୍ଥା କରବାର୍କେ ଓକାକେ ଦାୟିତ୍ୱ ଦିଆଯାଇଛି। 16 ଅର୍ଥ କମିଶନ ଆଜିଠାନୁ 4 ଦିନିଆ ଓଡ଼ିଶା ଗସ୍ତଥି ଆସିଛନ୍। ଅରବିନ୍ଦ ପାନଗାରିଆଙ୍କର ଅଧ୍ୟକ୍ଷତାଥି 15 ଜଣିଆ ସଦସ୍ୟଙ୍କର ଖାସ୍ କମିଶନ ଆଇବା ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀମାନଙ୍କ ସାଙ୍ଗେ ବୈଠକ କରବାର କାର୍ଯ୍ୟକ୍ରମ ରହିଛି। ଇତାର ସହିତ କମିଶନ ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଭେଟବେ। ଇନ ଜଣେଇ ଦିଆଯାଇପାରେ ଯେ ଆଖନୁ ରାଜ୍ୟ ସରକାର ବିକାଶମୂଳକ କାମ ଲାଗି କମିଶନଙ୍କଠାରେ ଆଇବା 5 ବର୍ଷ ଲାଗି 12 ଲକ୍ଷ କୋଟିନୁ ଅତକା ଟଙ୍କା ଦାବି ରଖବାର୍କେ ନିଷ୍ପତ୍ତି ନେଇଥିଲେ। ଓଡ଼ିଶା ରାଜ୍ୟ ଅଧୀନତି ଥିବା ଓଡ଼ିଶା ସବ୍ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ଓଏସ୍ଏସ୍ଏସ୍ସି ପରିଚାଳିତ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ମାମଲାର ହାଇକୋର୍ଟ ରହିତାଦେଶ ଜାରି କରିଛନ୍। ବାଛବାର ପ୍ରକ୍ରିୟା ଜାରି ରଖାଯାଇଥିବା ବେଳେ ଅଦାଲତଙ୍କର ବିନା ଅନୁମତିଥି ନିଯୁକ୍ତି ଦିଆଯାଇ ନାଇପାରେ ବୋଲି ଆଦେଶଟି କୁହାଯାଇଛି। ଇ ବାବଦେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଆର୍ ଆୟୋଗଙ୍କର ଆୟୁକ୍ତଙ୍କୁ ନୋଟିସ୍ ଜାରି କରାଯାଇଛି। ମାମଲାର ଆଇବା ଶୁଣାଣି 3 ନମ୍ବର ହପ୍ତାକେ ଧାରିଜ କରାଯାଇଛି। ଇନ ଜଣେଇ ଦିଆଯାଇପାରେ ଯେ 2023 ଏପ୍ରିଲ 29 ତକ ଆୟୋଗ ତରଫୁ 2753 ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ପଦ ଲାଗି ନିଯୁକ୍ତି ବିଜ୍ଞପ୍ତି ବାହାରିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଗ୍ନିଶମ କର୍ମଚାରୀମାନଙ୍କର ସାମାଜିକ ସୁରକ୍ଷା ଲାଗି ସେମାନଙ୍କୁ ଘରଭଡ଼ା ଦେବାର ସହିତ ଭତ୍ତା ବଢ଼େଇଛନ୍। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସୂଚନା ଅନୁସାରେ ଅଗ୍ନିଶମ କର୍ମଚାରୀମାନଙ୍କର ଡାଏଟ୍ ଭତ୍ତା 900-1400 ଟଙ୍କା ତକ୍ ବଢ଼େଇଥିବାର ବେଳେ ମୋଟରସାଇକଲ ଭତ୍ତା 300-1050 ଟଙ୍କାକେ ବଢ଼େଇଛନ୍। ସେନ୍ତା ଯାତାୟାତ ଭତ୍ତାକେ 150-300 ଟଙ୍କା ଆର୍ ବିପଦ ଭତ୍ତା 400-1000 ଟଙ୍କାକେ ବଢ଼େଇଛନ୍। ଇଥି ରାଜ୍ୟର 6058 ଜଣ ଅଗ୍ନିଶମ କର୍ମଚାରୀ ଲାଭ ପାଇବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଇଜେ ଯୁକ୍ତ 2 ପରୀକ୍ଷା ଆଇବା 18 ତାରିଖନୁ ମୂଲ ହେବା। ପରୀକ୍ଷା 27 ତକ୍ ଚାଲବା ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା କହିଛନ୍। ଶ୍ରୀ ପରିଡ଼ା କହିଛନ୍, ଯୁକ୍ତ 2 କଳା, ବିଜ୍ଞାନ ଆର୍ ବାଣିଜ୍ୟ ବର୍ଗଥି ଇଥର ମୋଟ 393,618 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ରାଜ୍ୟର 1,276 କେନ୍ଦ୍ରନ ସକାଳର 10 ବଜେନୁ ଦିନର 1 ବଜେ ତକ୍ ପରୀକ୍ଷା ହେବା। ଦିବ୍ୟାଙ୍ଗମାନଙ୍କର ଲାଗି 4 ଘଣ୍ଟା ପରୀକ୍ଷା ହେବା। ପରୀକ୍ଷାର୍ଥୀ କପି ରୋକବାର ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସବୁ ପରୀକ୍ଷା କେନ୍ଦ୍ର ସିସିଟିଭି ନଜରଥି ରହିବା ବୋଲି ଶ୍ରୀ ପରିଡ଼ା କହିଛନ୍। ସେ ଆହୁରି କହିଛନ୍, ପ୍ରଶ୍ନପତ୍ର ବିଭ୍ରାଟ ଯେନ୍ତା ନାହିଁ ହେବା ତାର ଉପରେ ଖାସ୍ ଧ୍ୟାନ ଦିଆଯାଉଛି। ଗୁଜବ ସୃଷ୍ଟି କରୁଥିବା ଲୋକଙ୍କର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆହେବା। ପରୀକ୍ଷା ପରିଚାଳନା ଲାଗି ଜିଲ୍ଲାପାଳ ଆର୍ ଏସ୍ପିମାନଙ୍କୁ ଖାସ୍ ନିର୍ଦ୍ଦେଶ ଦିଆଯାଇଛି। 5-ସ୍ତରୀୟ ସ୍କ୍ୱାଡ୍ ପରୀକ୍ଷାର ତଦାରଖ କରିବେ। ପରୀକ୍ଷା ସର୍ବାର 45 ଦିନ ଉତ୍ତରୁ ଫଳାଫଲ ବାହାରିବା ବୋଲି ଶ୍ରୀ ପରିଡ଼ା କହିଛନ୍। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ପୁଣ୍ୟତିଥି ଆଜ ପାଳନ କରାଯାଉଛି। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ୍ତି ତାଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। 1934 ଆଜିର ଦିନେ ତାଙ୍କର ତିରୋଧାନ ହୋଇଥିଲା। 1848 ଏପ୍ରିଲ 28 କଟକ ସହରର ସତ୍ୟଭାମାପୁରଠାରେ ଜନ୍ମ ହୋଇଥିବା ମଧୁସୂଦନ ଦାସ ସାରା ରାଇଜେ ମଧୁ ବାରିଷ୍ଟର ନାଥି ଜନାଶୁନା ଥିଲେ। ଆଜି ଭୁବନେଶ୍ୱରର ରାଜଭବନ ଛକଠାରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିଥି ବିଶିଷ୍ଟ ବ୍ୟକ୍ତିମାନେ ଫୁଲମାଲା ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡ଼ିଆ ଭାଷା ଆନ୍ଦୋଳନ ସୂତ୍ରଧର ମଧୁସୂଦନ ଦାସଙ୍କର ପୁଣ୍ୟତିଥି ଶ୍ରଦ୍ଧାଞ୍ଜଳି ଜନେଇକରି କହିଛନ୍, ମହାନ ଜନନାୟକ ଭାବେ ଜନମ ମାଇଟ୍ର ସୁରକ୍ଷା ଆର୍ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ୍ତି ତାଙ୍କର ଯୋଗଦାନ ସବୁଦିନ ସୋର ରହେବା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସୂତ୍ରଧର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ପୁଣ୍ୟତିଥି ଶ୍ରଦ୍ଧାଞ୍ଜଳି ଜନାବାର ସହିତ ତାଙ୍କୁ ସୁର୍ତା କରିଥିଲେ। ଆଜି ବେଲବୁଡ଼ର 6 ବଜେ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବଟି ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇଛନ୍। ଆଜ ମାଗ ସପ୍ତମୀ ଅବସରରେ କୋଣାର୍କର ଚନ୍ଦ୍ରଭାଗା ପୁଷ୍କରିଣୀଠାରେ ବହୁଟେ ଭକ୍ତ ଆର୍ ଶ୍ରଦ୍ଧାଳୁ ମାଘ ବୁଡ଼ ପକେଇଛନ୍। ପରମ୍ପରା ଅନୁସାରେ ମାଧିପୁରର ଶ୍ରୀ ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଶ୍ରୀ ଐଶାନେଶ୍ୱର ମହାଦେବ, କୁର୍ଜଙ୍ଗର ଦକ୍ଷିଣେଶ୍ୱର ମହାଦେବ ଆଜ ପହପହନୁ ଚନ୍ଦ୍ରଭାଗାନ ମହାସ୍ନାନ କରିଥିଲେ। 3 ମହାପୁରୁ ଚନ୍ଦ୍ରଭାଗା ପୁଷ୍କରିଣୀ ପାଖେ ଥିବା ତୀର୍ଥମଣ୍ଡପ ନ ପହଞ୍ଚିବାର ଉତ୍ତରୁ ସେବାୟତମାନେ ଖାସ୍ ପୂଜା ଆର୍ ମହାସ୍ନାନ ନୀତି କରିଥିଲେ। ଇତାର ଉତ୍ତରୁ ଶ୍ରଦ୍ଧାଳୁମାନେ ପୁଷ୍କରିଣୀନ ବୁଡ଼ ପକେଇଥିଲେ। ଧାର୍ମିକ ମାନ୍ୟତା ଅନୁସାରେ ଆଜି ସୂର୍ଯ୍ୟଦେବଙ୍କର ଜନ୍ମତିଥି ଲାଗି ଅର୍କକ୍ଷେତ୍ରର ଚନ୍ଦ୍ରଭାଗାନ ବୁଡ଼ ପକେଇକରି ଶ୍ରୀକୃଷ୍ଣଙ୍କର ପୁତ୍ର ସାମ୍ବ ରୋଗନୁ ମୁକ୍ତି ପାଇଥିଲେ। ଏଥିର୍ଲାଗି ବହୁତ ଶ୍ରଦ୍ଧାଳୁ ଫି ବଛର ଆଜିର ଦିନେ ଚନ୍ଦ୍ରଭାଗାନ ବୁଡ଼ ପକାସନ୍। ସେଆଡ଼େ ଖଣ୍ଡଗିରି କୁମ୍ଭମେଳା ଆଜିଠାନୁ ମୂଲ ହୋଇଛି। ପ୍ରଶାସନ ତରଫରୁ ଶ୍ରଦ୍ଧାଳୁମାନଙ୍କର ଭିଡ଼କେ ନଜରଥି ରଖିକରି ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଜ ବିଶ୍ୱ କର୍କଟ ଦିବସ। ମିଲିତ ଆନ୍ତର୍ଜାତୀୟ କର୍କଟ ରୋଗ ନିୟନ୍ତ୍ରଣ ସଂଘ ତରଫୁ ଫି ବଛର ଆଜିର ଦିନକେ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରାଯାଉଛି। କର୍କଟ ରୋଗ ବାବଦେ ଲୋକମାନଙ୍କୁ ଜନାବାର ସହିତ ଏହି ରୋଗର ମାରାତ୍ମକ ପ୍ରଭାବ ବାବଦେ ଲୋକଙ୍କୁ ସଚେତନ କରିବାଟା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ଆଏ। ଏ ବଛର ବିଶ୍ୱ କର୍କଟ ଦିବସର ବାର୍ତ୍ତା ହେଉଛି, ନିଜର ଦକ୍ଷତା ଆର୍ ସମ୍ମିଳିତ ଚେଷ୍ଟା ସାହସୀ କ୍ୟାନ୍ସରକେ ରୋକାଯାଇ ପାର୍ବା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHOର ସବୁ ଇଲାକାଠାରୁ ଦକ୍ଷିଣ ପୂର୍ବ ଏସିଆ ଇଲାକାନ କର୍କଟ ରୋଗ ଦିନୁ ଦିନକେ ଘାତକ ହେବାରକେ ଲାଗିଛି। WHOର 2022ର ଗୋଟିଏ ରିପୋର୍ଟ ଅନୁସାରେ ଦକ୍ଷିଣ ପୂର୍ବ ଏସିଆ ଇଲାକାନ 24 ଲକ୍ଷ ନୂଆ କର୍କଟ ମାମଲା ସାମ୍ନାକେ ଆସିଛି। ସେଥିର୍ ଭିତରୁ 15 ଲକ୍ଷ ଲୋକଙ୍କର ଜୀବନ ଯାଇଛି। ସବୁନୁ ବଡ଼ କଥା ହେଲା, ରୋଗୀମାନଙ୍କର ଭିତରେ 56,000 ଖାଲି ଛୋଟ ଛୁଆ ଥିଲେ। 2050 ତକ୍ ଏହି ଇଲାକାନ ଆହୁରି 85% ଅୟତ୍କା କର୍କଟ ରୋଗୀଙ୍କର ସଂଖ୍ୟା ବଢ଼୍ବା ଆର୍ ମୃତ୍ୟୁ ସଂଖ୍ୟା ବିଲ୍ ବଢ଼୍ବା ବୋଲି WHO ସତର୍କ କରିଛି। କର୍କଟ ରୋଗକେ ହରାବାର ଲାଗି ଭାରତ ସହିତ ଦକ୍ଷିଣ ପୂର୍ବ ଏସିଆର ସବୁ ଦେଶମାନେ ମିଶନ ମୋଡ଼ଥି ପଦକ୍ଷେପମାନ ନେଉଛନ୍। ଭାରତ ସରକାର ଭିଲ୍ ଇ ବଛର ବଜେଟ୍ଥି କର୍କଟ ରୋଗର ମୁକାବିଲା ଲାଗି ଖାସ୍ ବ୍ୟବସ୍ଥା କରିଛନ୍। ଇନ ଜନେଇ ଦିଆଯାଇପାରେ ଯେ ଫି ବଛର ପୂର୍ଥିର 80 ଲକ୍ଷନୁ ଅୟତ୍କା ଲୋକଙ୍କର କର୍କଟ ରୋଗତି ଜୀବନ ଯାଉଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କାର୍ଯ୍ୟାଳୟଠାରେ ପଞ୍ଚାୟତ ସମିତି ବୈଠକ ହୋଇଯାଇଛି। ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ବିଡିଓ ଆର୍ ବ୍ଲକର ସବୁ ସମିତି ସଭ୍ୟ ଯୋଗ ଦେଇଥିଲେ। ଆଗ୍କେ ଖରାଦିନ ଲାଗି ପାଏନ୍ ଛତର ଖୁଲ୍ବାର, ଗାଁ ଗାଁନ ପିଇବାର ପାଏନ୍ ସୁବିଧା କର୍ବାର ଆଉ ବିକାଶମୂଳକ କାମ୍କେ ତୁର୍ତ୍ତି କର୍ବାର ଦିଗେ ଆଲୋଚନା ହୋଇଛି। ରାଇଜେ ତାତି ବଢୁଛେ। ଆଇବା 4-5 ଦିନ ତକ୍ ପାଗ ଏନ୍ତା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ଦିଆଯାଇଛି। ଆଜି ଝାରସୁଗୁଡ଼ାନ ରାଜ୍ୟର ସବୁନୁ ଜହ ଦିନର ତାତି 36.4 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡ଼ନ 35.6, ସମ୍ବଲପୁରନ 35.4, ବଲାଙ୍ଗୀରନ 35.3, ବରଗଡ଼ନ 34.5, ସୁବର୍ଣ୍ଣପୁରନ 34.2, ଭବାନୀପାଟଣାନ 34 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଶେଷ ମୁଖିଆ ଖବର ଫେର ଖାଏ। କେନ୍ଦ୍ର ସରକାର 10 ବର୍ଷ ଭିତରେ 25 କୋଟିନୁ ଅଧିକା ଲୋକଙ୍କୁ ଦାରିଦ୍ର୍ୟ ଭିତରୁ ବାହାର କରିଛନ୍ କହିଲେ ପ୍ରଧାନମନ୍ତ୍ରୀ। ରାଇଜେ ଆଇବା କାଲି ମୂଲ ହେବା ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ଆଉର୍ ଯୁକ୍ତ 2 ପରୀକ୍ଷା ଆଇବା 18 ତାରିଖ ନୁ ହେବା ମୂଲ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।